ନମସ୍କାର, ମୁଁ ରଶ୍ମିତା ମୁର୍ମୁ କହୁଛି, 18 ନମ୍ବର ୱାର୍ଡ ଗଙ୍ଗୁଆ ବସ୍ତିରୁ କହୁଛି। ଆମ ସାହିରେ ପାଣିର ଅସୁବିଧା ରହୁଛି, ପାଣି ତ ଠିକ ଟାଇମରେ ଯାହା ଆସୁଛି ଆସୁଛି, ତା ସହିତ ରାସ୍ତାର ଅସୁବିଧା ରହୁଛି, ମାଟି କାଦୁଅ ରାସ୍ତା ରହୁଛି, ଯିବା ଆସିବା ପାଇଁ ବହୁତ ହଇରାଣ ହରକତ ହଉଛୁ, ପିଲାମାନେ ସ୍କୁଲ ବି ଯାଇପାରୁନାହାନ୍ତି। ଆଉ ଗୋଟେ ବଡ ସମସ୍ୟା ହେଲା, ଆମ ସାହିରେ 25 ବର୍ଷ ହେଲାଣି ଆମେ ଏଠି ରହିଲୁଣି, କିନ୍ତୁ ଲାଇନର ସୁବିଧା ଆମକୁ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଯିବା ଆସିବା ପାଇଁ ଆମେ ବହୁତ ହଇରାଣ ବି ହଉଛୁ, ପିଲାମାନେ ପାଠ ବି ପଢି ପାରୁନାହାନ୍ତି। ଦୟାକରି ତାର ଯଦି କିଛି ଗୋଟେ ପଦକ୍ଷେପ ନିଅନ୍ତେ କି କିଛି ଗୋଟେ ଆମକୁ ଯଦି ସହାୟତା କରିପାରନ୍ତେ, ତାହେଲେ ଆମେ ବହୁତ ଉପକୃତ ହୁଅନ୍ତେ। ଆମର ଶୌଚାଳୟ ବି ନାହିଁ, ଆମେ ବାହାରକୁ ଯିବା ଆସିବା କରୁଛୁ, 5-6 ଘରେ ଯଦି 7-8 ଘରେ ବି ହଉ ପଛେ, ଯଦି ଗୋଟେ ଲେଖାଏଁ ଶୌଚାଳୟ ବି କରିଦିଅନ୍ତେ, ଆମେ ଆହୁରି ଖୁସି ହୁଅନ୍ତୁ।